ଫାଇଟର୍ସ ମସ୍ତି ମୁଁ ବିପିନ ନାୟକ ମୁଁ 50 ନମ୍ବର ୱାର୍ଡ ଆମ ପାଣି ଅସୁବିଧା ହଉଛି ଆମ ଗୋଷ୍ଠୀରୁ 2ଟା ପର୍ଯ୍ୟନ୍ତ ପାଣି ଆସୁଛି ଆଉ ଡ୍ରେନ୍ରେ ଜାମ ହେଇକି ପାଣି ଆମ ଘରେ ପଶି ଯାଉଛି ପାଣି ଆମେ ରଖିପାରୁନୁ ଆଉ ପିଇବା ପାଇଁ ବି ରଖିବା ଆମ ଏତିକି ସବୁ ଅସୁବିଧା ହଉଛି ଆମ କିଛି ସୁବିଧା କିଛି କର ଆମ ବି ରହୁଛି।